ନମସ୍କାର, ମୁଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ବିକାଶ ଧାରାକୁ ଗାଁ ଗାଁରେ ପହଞ୍ଚାଇଛି। ନୂଆପଡ଼ା ମଧ୍ୟ ଏହି ବିକାଶ ଧାରାରେ ସାମିଲ ହେଉଛି। ନୂଆପଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ସ୍ୱର୍ଗତ ରାଜୁଭାଇଙ୍କର ପୁଅ ଜୟ ଢୋଲକିଆଙ୍କୁ ବିଜେପି ପ୍ରାର୍ଥୀ ଭାବରେ ବାଛିଛି। ଆପଣମାନଙ୍କୁ ଅନୁରୋଧ, ପଦ୍ମଫୁଲ ଚିହ୍ନରେ ଭୋଟ ଦିଅନ୍ତୁ। ଜୟ ଢୋଲକିଆଙ୍କୁ ଆପଣଙ୍କ ଆଶୀର୍ବାଦ ଦେଇ ବିପୁଳ ସଂଖ୍ୟାରେ ବିଜୟୀ କରାନ୍ତୁ। ଧନ୍ୟବାଦ।